ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। କୃଷି କ୍ଷେତ୍ରଟି ଆଧୁନିକକରଣକେ ଆଗକେ ନେଉଥିବାର ଚାଷୀମାନଙ୍କର ଉନ୍ନତି ଲାଗି ବିକଶିତ କୃଷି ସଂକଳ୍ପ ଅଭିଯାନ ବାଟ ଦେଖାବା ବୋଲିକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ଗଲାକାଲି ଭୁବନେଶ୍ୱର ଓୟୁଏଟି କୃଷି ଶିକ୍ଷା ସଦନଠାରେ ହୋଇଥିବା ବିକଶିତ କୃଷି ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମଟି ଆଭାସୀ ଜରିଏ ଉଦ୍ବୋଧନ ଦେଇକରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଅଭିଯାନ ଭାରତୀୟ କୃଷିକେ ଦେଶର ମୁଖ୍ୟ ଆଧାର କରବାରକେ ସଂକଳ୍ପ ନେଇଛେ ବୋଲିକରି କହିଛନ୍।
मैं अपने किसान भाई बहनों से कहूंगा, जो वैज्ञानिक आपके गांव में पहुंचने वाले हैं, उनसे खूब सारे सवाल करिएगा। और मैं वैज्ञानिकों और अन्य कर्मचारियों से भी कहूंगा, आपके सामने एक बहुत बड़ा मिशन है। जो बीड़ा आप उठा रहे हैं, इसे सिर्फ एक सरकारी काम समझकर नहीं करना है, इसे देश सेवा के जज्बे के साथ करना है। आपको किसानों की हर जिज्ञासा को शांत करना है, साथ ही किसानों के बहुमूल्य सुझावों को भी दर्ज करना है।
कार्यक्रम थी केंद्र कृषि मंत्री शिवराज सिंह चौहान और मुख्यमंत्री मोहन चरण माझी जोग देकर राज्य भिन्न भिन्न इलाका आसीबार चाषी मान भेटिकी चाषी समस्या बाबदे आलोचना करते अभियान लैब टू लैंड के जोड़बार बोलकर गोटे वर्कस माध्यम होगा बोलकर केन्द्रमंत्री श्री चौहान कहते। ଭାରତ ନୁ ଭିଏତନାମ ଯାଇଥିବାର ଭଗବାନ ବୁଦ୍ଧଙ୍କର ଅବଶେଷ ଆଣବାର ଲାଗି ଏବା 2 ତାରିଖ ଗୋଟିଏ ପ୍ରତିନିଧି ମଣ୍ଡଳୀ ଭିଏତନାମ ଯିବେ। ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଏ ପ୍ରତିନିଧି ମଣ୍ଡଳଟି ନେତୃତ୍ୱ ନେବେ। ଏଥିଲାଗି ରାଜ୍ୟପାଳ ଆଜି ନୂଆଦିଲ୍ଲୀ ନୁ ଭିଏତନାମ ଯିବାର କାର୍ଯ୍ୟକ୍ରମ ରହିଛି। ବୁର୍ଲା ଭୀମସାର ସୁପର ସ୍ପେଶାଲିଟି ହସ୍ପିଟାଲ କୋଠା ଆର୍ ବୁର୍ଲା ଥାନାର ନୂଆ କୋଠାକେ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆର୍ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଲୋକାର୍ପଣ କରବାର କାର୍ଯ୍ୟସୂଚୀ ରହିଛି। 150 କୋଟି ଟଙ୍କା ଖର୍ଚ୍ଚାତି ତିଆରି ହୋଇଥିବା ସୁପର ସ୍ପେଶାଲିଟି କୋଠା ପଶ୍ଚିମ ଓଡ଼ିଶାର ଉନ୍ନତ ଆର୍ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇଦେବା। ବର୍ଷାଦିନେ ହେଉଥିବା ରୋଗମାନଙ୍କୁ ଆୟତ ଆଉ ତାହାର ପ୍ରତିରୋଧ ଲାଗି ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏ ବଛର ପ୍ରାକ୍ ମୌସୁମୀ ପ୍ରସ୍ତୁତି ବୈଠକ ଗଲାକାଲି ହୋଇଯାଇଛି। ବିଭାଗର କମିଶନର ଆର୍ ଶାସନ ସଚିବ ଅଶ୍ୱତୀ ଏସ୍ ବିଭାଗର ପ୍ରସ୍ତୁତିର ସମୀକ୍ଷା କରିକରି ତୃଣମୂଳ ସ୍ତରଥି ସଚେତନତା କାର୍ଯ୍ୟକ୍ରମକେ ଜବର କରବାର ସହିତ ଡାକ୍ତରଖାନାମାନଙ୍କେ ଭରପୂର ଉଷକୋଷା ମହଜୁଦ ରଖବାରକେ ନିର୍ଦ୍ଦେଶ ଦେଇଛନ୍ତି। ଦୀର୍ଘସ୍ଥାୟୀ ଉଷୋଲଗା ମଶାରୀ ଲୋକକୁ ବାଣ୍ଟବାର ସହିତ ଲୋକେ ଠିକ୍ ଭାବେ ଏଇଟାକେ ବ୍ୟବହାର କରୁଛନ୍ କି ନାହିଁ ତାର ତଦାରଖ କରବାର ଲାଗି ଆଶାକର୍ମୀ ଆର୍ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଳସମ୍ପଦ ବିଭାଗ ତରଫରୁ ଏ ବଛରର ବନ୍ୟା ଲାଗି ଗଲାକାଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍ ଜଳସମ୍ପଦ ବିଭାଗ ସଚିବ ଅନୁ ଗର୍ଗଙ୍କର ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ହୋଇଯାଇଛି। ବୈଠକଟି ବନ୍ୟା ପରିଚାଳନା ଲାଗି ସବୁ ଡିଭିଜନ ସର୍କଲ ଆର୍ ମୁଖ୍ୟ ଯନ୍ତ୍ରୀମାନଙ୍କର କାର୍ଯ୍ୟାଳୟମାନଙ୍କଠାରେ ଜୁନ୍ 1 ରୁ ଅକ୍ଟୋବର 23 ତାରିଖ ତକ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ମାନେ କାର୍ଯ୍ୟକ୍ଷମ ହେବା। ସେନ୍ତା ସର୍ବୋଚ୍ଚ ଯନ୍ତ୍ରୀ ଜଳସମ୍ପଦ ବିଭାଗ ସେଚ୍ ସଦନ କାର୍ଯ୍ୟାଳୟ ରାଜ୍ୟ ଜଳତତ୍ତ୍ୱ ତଥ୍ୟ କେନ୍ଦ୍ର ଆର୍ ରାଜୀବ ଭବନଠାରେ ଭି ବନ୍ୟା ନିୟନ୍ତ୍ରଣ କକ୍ଷମାନ କାମ କରବା। 2025-26 ଆର୍ଥିକ ବଛରଥି ଗ୍ରାମୀଣ ଭିତ୍ତିଭୂମି ବିକାଶ ପାଣ୍ଠି ଆର୍ଆଇଡିଇଏଫ୍ର ଉଚ୍ଚ କ୍ଷମତା କମିଟିର ପହିଲା ବୈଠକ ଗଲାକାଲି ଭୁବନେଶ୍ୱର ଲୋକସେବା ଭବନଠାରେ ହୋଇଯାଇଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍ ଉନ୍ନୟନ କମିଶନର ଅନୁ ଗର୍ଗଙ୍କର ଅଧ୍ୟକ୍ଷତାରେ ହୋଇଥିବାର ବୈଠକଟି ପାଣ୍ଠି ସହାୟତାଥି କାର୍ଯ୍ୟକାରୀ ହେଉଥିବାର ଭିନ୍ ଭିନ୍ ଭିତ୍ତିଭୂମି ବିକାଶ ପ୍ରକଳ୍ପମାନଙ୍କର କାମକାଜ ସଫଳତା ଆର୍ ଅଗ୍ରଗତି ବାବଦେ ସମୀକ୍ଷା କରାଯାଇଛି। ଗାଁ ଇଲାକାର ଭିତ୍ତିଭୂମି ବିକାଶ ଲାଗି 2024-25 ବର୍ଷରେ ଓଡ଼ିଶା ଆର୍ଆଇଡିଏଫ୍ ଋଣ ବାଣ୍ଟବାର୍ତ୍ତି ଦେଶେ ପହିଲା ରାଜ୍ୟ ପାଲଟିଛେ ବୋଲି ବୈଠକଟି ସୂଚନା ଦିଆଯାଇଛି। ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ସମ୍ବଲପୁର ସହର ଗଜଗଜେଇ ଯାଉଛି। ଆଜି ରାତି ଶ୍ରୀ ଶ୍ରୀ ଲୋକନାଥ ବାବା, ଶ୍ରୀ ଶ୍ରୀ ଜାଗେଶ୍ୱର ବାବା ଆର୍ ସହରର ଅଲଗା ଅଲଗା ମନ୍ଦିରମାନଙ୍କର ମହାଦେବ ବିହା ଲାଗି ହନୁମାନ ନିଉତା ଯାତ୍ରା ହେବା। ଗଲା ରାତି ଝାଡ଼ୁଆପଡ଼ାର ଶ୍ରୀ ଶ୍ରୀ ଲୋକନାଥ ବାବା ଆର୍ ମୁଦିପଡ଼ାର ଶ୍ରୀ ଶ୍ରୀ ଜାଗେଶ୍ୱର ବାବାଙ୍କ ସହିତ ଅଲଗା ଶିବ ମନ୍ଦିରମାନଙ୍କେ ମହାଦେବଙ୍କର ସଙ୍ଗେ ଜଗତଜନନୀ ମା ପାର୍ବତୀଙ୍କର ବିହା ଲାଗି ପତରପେଣି ବିଧି ହୋଇଯାଇଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ରେଢ଼ାଖୋଲ ବନଖଣ୍ଡନୁ 4 ନମ୍ବର ଖେପେ ରଥ କାଠ ପୁରୀକେ ପଠାଯାଇଛି। ଆଘନୁ ଚାରମାଲ, ବଂଶାଜାଲ ଆର୍ ବୁର୍ଡାଠାନୁ କାଠ ପଠାଯାଇଥିବାର ବେଲ୍କେ ଆଜି ବଡ଼ମାଲ ବନାଞ୍ଚଳନୁ 44 ଖଣ୍ଡ ଧୌରା କାଠ ପୁରୀକେ ପଠାଯାଇଛି। ପାଣିପାଗ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରନୁ ବନିଥିବାର ଲଘୁଚାପ ବଲେ ଆଏବା କାଲି ତକ ରାଜ୍ୟର ବଡ଼ଭାଗି ଜାଗାନୁ ଜବର ବର୍ଷା ହୋଇପାରେ। ଆଏବା 2 ଦିନ ତକ ପାଗ ଏନ୍ତା ଲାଗି ରହିବା, ତାର ଉତ୍ତରୁ ଖରା ହୋଇପାରେ ବୋଲିକରି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଏଥିନି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।